ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କାନାଡ଼ାରେ ଆଜି G7 ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ 125 ଜଣ ମୃତକଙ୍କ ଡିଏନ୍ଏ ପରୀକ୍ଷା ଶେଷ ହୋଇଥିବା ସୂଚନା। ଦେଶରେ 2000 ଗାଡ଼ିଚାଳନା ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି। ଚାଷ ଅନୁପଯୋଗୀ ହେଉଥିବା ଜମିଗୁଡ଼ିକୁ ପୁନଃ ବ୍ୟବହାରଯୋଗ୍ୟ କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଶୁଷ୍କାଞ୍ଚଳ ଓ ମରୁଡ଼ି ପ୍ରତିରୋଧ ଦିବସ। ଏବଂ 19 ବର୍ଷରୁ କମ୍ ଭାରତୀୟ କ୍ରିକେଟ୍ ଟିମ୍ରେ ସାମିଲ ହେଲେ ଡି ଦୀପେଶ ଓ ନମନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ାର କାନାନାସ୍କିସ୍ଠାରେ ଆଜି ସନ୍ଧ୍ୟାରେ G7 ସମ୍ମିଳନୀରେ ଯୋଗଦେବେ। ଏହାକୁ ମିଶାଇ ଶ୍ରୀ ମୋଦି କ୍ରମାଗତ ଭାବେ ଷଷ୍ଠ ଥର ଲାଗି G7 ସମ୍ମିଳନୀରେ ଯୋଗ ଦେଉଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଦୁଇଦିନିଆ କାନାଡ଼ା ଗସ୍ତ କରିଛନ୍ତି। ସମ୍ମିଳନୀ କାଳରେ ଶ୍ରୀ ମୋଦି ଅନେକଗୁଡ଼ିଏ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେଇ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସମସ୍ୟା ଉପରେ ଆଲୋଚନା କରିବେ। ବିଶ୍ୱ ଅର୍ଥନୈତିକ ତଥା ଭୂ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ଜର୍ମାନୀ, ଜାପାନ, ଇଟାଲୀ, କାନାଡ଼ା ଓ ୟୁରୋପୀୟ ସଂଘକୁ ନେଇ ଗଠିତ G7 ମଞ୍ଚର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ। ଗତ କିଛି ବର୍ଷ ଧରି ଭାରତକୁ ଏହି ସମ୍ମିଳନୀରେ ଯୋଗଦେବା ଲାଗି ନିୟମିତ ଭାବେ ନିମନ୍ତ୍ରଣ କରାଯାଉଛି। ଚଳିତ ବର୍ଷ G7 ସମ୍ମିଳନୀରେ ବିଶ୍ୱ ଏବଂ ବିଶ୍ୱର ବିଭିନ୍ନ ସମ୍ପ୍ରଦାୟର ସୁରକ୍ଷା, ଶକ୍ତି ସୁରକ୍ଷା ଏବଂ ଡିଜିଟାଲ୍ ପରିବର୍ତ୍ତନ ଉଦ୍ଦେଶ୍ୟରେ ଦେଶଗୁଡ଼ିକ ମଧ୍ୟରେ ଭାଗିଦାରିତା ସମ୍ପର୍କରେ ଆଲୋଚନା କରାଯିବ। ଭାରତକୁ ପ୍ରତ୍ୟେକ ଥର G7 ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଆଜିର ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ଶକ୍ତି ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ଉପରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଇପ୍ରସ୍ ପ୍ରତିପକ୍ଷ ଆତଙ୍କବାଦ ଏବଂ ଉଗ୍ରବାଦ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଏହାର ମୁକାବିଲା କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି। ଶ୍ରୀ ମୋଦି ଗତକାଲି ସାଇପ୍ରସ୍ ଗସ୍ତ ଅବସରରେ ବିଶ୍ୱରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ପରସ୍କରର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସମ୍ମାନ ଦେବା ଲାଗି କହିଛନ୍ତି। ସେହିଭଳି ଆତଙ୍କବାଦୀଙ୍କ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ବିନାଶ କରିବା, ଏଥିଲାଗି ପାଣ୍ଠି ଯୋଗାଣ ବନ୍ଦ କରିବା ସହିତ ସେମାନଙ୍କୁ ଆଶ୍ରୟ ନ ଦେବା ଓ ଦୋଷୀକୁ ଦଣ୍ଡ ଦେବା ଦିଗରେ ସହାୟତା କରିବା ଲାଗି ଘୋଷଣାପତ୍ରରେ କୁହାଯାଇଛି।
ଆତଙ୍କବାଦ, ଡ୍ରଗ୍ସ ଔର ଆର୍ମ୍ସ କି ତସ୍କରୀ କି ରୋକଥାମ କେ ଲିଏ ହମାରି ଏଜେନ୍ସିଜ୍ କେ ବିଚ୍ ରିୟଲ ଟାଇମ୍ ଇନ୍ଫର୍ମେସନ ଏକ୍ସଚେଞ୍ଜ କା ମେକାନିଜମ ତୟାର କିଆ ଯାଏଗା। ହମ ଦୋନୋଁ ସହମତ ହୈ କି ହମାରେ ଆପସୀ ବ୍ୟାପାର ଔର ନିବେଶ ମେ ବହୁତ ପୋଟେନ୍ସିଆଲ ହୈ।
ନିକୋସିଆ ସ୍ଥିତ ସାଇପ୍ରସ୍ର ପ୍ରେସିଡେନ୍ସିଆଲ ପ୍ୟାଲେସ୍ଠାରେ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଦସ୍ଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ସାଇପ୍ରସ୍ର ଭିଜନ 2035 ଏବଂ ଭାରତର ବିକଶିତ ଭାରତ 2047 ମଧ୍ୟରେ ଅନେକ ସମାନତା ରହିଛି।
ସାଇପ୍ରସ୍ କେ ଭିଜନ 2035 ଔର ବିକଶିତ ଭାରତ 2047 କେ ଭିଜନ କେ କଇ ପହଲୁଓ ମେ ସମାନତା ହୈ। ଇସଲିଏ ହମ ସାଥ ମିଲକର ଭବିଷ୍ୟ କୋ ଆକାର ଦେଙ୍ଗେ, ଅପନି ସାଝେଦାରୀ କୋ ଷ୍ଟ୍ରାଟେଜିକ ଦିଶା ଦେନେ କେ ଲିଏ ହମ ଅଗଲେ 5 ବର୍ଷୋ କେ ଲିଏ ଏକ ଠୋସ ରୋଡମ୍ୟାପ ବନାଏଙ୍ଗେ। ରକ୍ଷା ଔର ସହଯୋଗ କୋ ଔର ମଜବୁତି ଦେନେ କେ ଲିଏ ଦ୍ୱିପକ୍ଷୀୟ ଡିଫେନ୍ସ କୋଅପରେସନ ପ୍ରୋଗ୍ରାମ କେ ତହତ ରକ୍ଷା ଉଦ୍ୟୋଗ ପର ବଲ ଦିଆ ଯାଏଗା। ସାଇବର ଔର ମେରିଟାଇମ ସିକ୍ୟୁରିଟି ପର ଅଲଗ ସେ ଡାଇଲଗ ଶୁରୁ କିଆ ଯାଏଗା।
ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି, ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ 125 ଜଣ ମୃତକଙ୍କ ଡିଏନ୍ଏ ପରୀକ୍ଷା ଶେଷ ହୋଇଛି। ସେମାନଙ୍କ ମଧ୍ୟରୁ 83 ଜଣଙ୍କ ମୃତଦେହ ସେମାନଙ୍କ ସମ୍ପର୍କୀୟକୁ ହସ୍ତାନ୍ତର କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ କହିଛନ୍ତି, ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହେବା ପରେ ଅବଶିଷ୍ଟ ମୃତଦେହଗୁଡ଼ିକୁ ହସ୍ତାନ୍ତର କରାଯିବ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସଂସ୍ଥାଗୁଡ଼ିକ ମିଳିତ ଭାବେ ଡିଏନ୍ଏ ପରୀକ୍ଷା ଓ ଚିହ୍ନଟ କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ଉଦ୍ୟମ କରୁଛନ୍ତି। ଇତିମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କର ଗତକାଲି ରାଜକୋଟଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ 2000 ଗାଡ଼ି ଚାଳନା ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଦେଶର ପଛୁଆ ଏବଂ ଆଦିବାସୀବହୁଳ ଅଞ୍ଚଳଗୁଡ଼ିକରେ ଏହି ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ଖୋଲାଯିବ, ଯାହାଫଳରେ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେ କହିଛନ୍ତି, ଦେଶରେ ପ୍ରାୟ 22 ଲକ୍ଷ ଗାଡ଼ି ଚାଳକଙ୍କ ଅଭାବ ରହିଛି। ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ସ୍ଥାପନ ହେବା ଫଳରେ ଦେଶରେ ଉତ୍ତମ ମାନର ଚାଳକ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ହାର କମ୍ କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ଜନସାଧାରଣ ଟ୍ରାଫିକ୍ ନିୟମ ଅନୁପାଳନ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି। ବିଶ୍ୱରେ ଦିନକୁ ଦିନ ବିଭିନ୍ନ କାରଣରୁ ଅବକ୍ଷୟ ଓ ଚାଷ ଅନୁପଯୋଗୀ ହେଉଥିବା ଜମିଗୁଡ଼ିକୁ ପୁଣି ବ୍ୟବହାରଯୋଗ୍ୟ କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଶୁଷ୍କାଞ୍ଚଳ ଓ ମରୁଡ଼ି ପ୍ରତିରୋଧ ଦିବସ। ପ୍ରତିବର୍ଷ ବିଶ୍ୱର 10 ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ଜମି ଅନୁପଯୋଗୀ ହେବା ସହ ଜୈବ ବିବିଧତା ଲୋପ ପାଇଯାଉଛି, ଫଳରେ ବିଭିନ୍ନ ଅଞ୍ଚଳରେ ମରୁଡ଼ି ଦେଖାଯାଉଛି। ହଜାର ହଜାର ଲୋକ ଭିଟାମାଟି ଓ ଜୀବିକା ହରାଉଛନ୍ତି। ଖାଦ୍ୟଶସ୍ୟର ମୂଲ୍ୟବୃଦ୍ଧି ପାଇବା ସହ ବିସ୍ଥାପନ ଭଳି ସମସ୍ୟା ଦେଖାଦେଉଛି। ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ୁଛି। ଜାତିସଂଘ ପକ୍ଷରୁ ଏଭଳି ସମସ୍ୟାର ମୁକାବିଲା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। 1994 ଜାତିସଂଘର ସାଧାରଣ ଅଧିବେଶନରେ ପ୍ରସ୍ତାବ ପାରିତ ହେବା ପରେ ପ୍ରତିବର୍ଷ ଜୁନ୍ 17 ତାରିଖକୁ ବିଶ୍ୱ ଶୁଷ୍କାଞ୍ଚଳ ଓ ମରୁଡ଼ି ପ୍ରତିରୋଧ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଅବକ୍ଷୟ ଜମିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଏବଂ ନୂତନ ଉପାୟ ବାହାର କରିବା। ଏହି ଅଭିଯାନର ଲକ୍ଷ୍ୟ ହେଉଛି 2030 ସୁଦ୍ଧା 150 ହେକ୍ଟର ଅନୁପଯୋଗୀ ଜମିକୁ ପୁନଃସ୍ଥାପନ କରିବା ଏବଂ ବିକଶିତ ଅର୍ଥନୀତି ପାଇଁ ଉପାୟ ବାହାର କରିବା। ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ମଧ୍ୟ ଲକ୍ଷ୍ୟ ରଖାଯାଇଛି, ଫଳରେ ଜମିର ଉତ୍ପାଦକତା ବୃଦ୍ଧି ପାଇବା ସହ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହୋଇପାରିବ ବୋଲି କୁହାଯାଇଛି। ଏହି ଦିବସରେ ଆଜି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଯୋଧପୁରଠାରେ ଏକ ଜାତୀୟ କର୍ମଶାଳାର ଉଦ୍ଘାଟନ କରିବେ। ଏଥିରେ 2025 ସୁଦ୍ଧା ଅନୁପଯୋଗୀ ଜମିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ। ଇରାନ୍ର ଜାତୀୟ ପ୍ରସାରଣକାରୀ ସଂସ୍ଥା ଇସଲାମିକ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡ୍କାଷ୍ଟିଂ ଉପରେ ଇସ୍ରାଏଲ୍ ସେନା ପକ୍ଷରୁ ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ଉପରେ ଇରାନ୍ର ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଏହି ଆକ୍ରମଣ କରାଯାଇଥିବା କୁହାଯାଇଛି। ଉଭୟ ପକ୍ଷରୁ ଭିତ୍ତିଭୂମି ଉପରେ ଆକ୍ରମଣ କରିବା ତୀବ୍ରତର ହେଉଥିବା ଜଣାପଡ଼ିଛି। ଗତକାଲି ଇରାନ୍ ପକ୍ଷରୁ ଇସ୍ରାଏଲ୍ର ତେଲ୍ ଆଭିଭ୍ ଏବଂ ବନ୍ଦର ସହର ହାଇଫା ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଅନେକ ବାସଗୃହ ଧ୍ୱଂସ ପାଇବା ସହ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ନେଇ ବିଶ୍ୱର ନେତୃବୃନ୍ଦଙ୍କ ମଧ୍ୟରେ ଚିନ୍ତା ପ୍ରକଟ କରାଯାଇଛି। ଅନ୍ୟପକ୍ଷରେ ତେହେରାନ ପକ୍ଷରୁ କତାର, ସାଉଦି ଆରବ ଏବଂ ଓମାନ ଭଳି ଦେଶକୁ ଆମେରିକା ଉପରେ ଚାପ ପ୍ରୟୋଗ ଲାଗି ଉଦ୍ୟମ କରିବାକୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍କୁ ଅସ୍ତ୍ରବିରତି ଲାଗି ତୁରନ୍ତ ରାଜି କରାଇବାକୁ ଉଦ୍ୟମ କରିବା ଲାଗି ସମ୍ପୃକ୍ତ ଦେଶଗୁଡ଼ିକୁ ଇରାନ୍ ପକ୍ଷରୁ କୁହାଯାଇଛି। ଉଭୟ ଦେଶ ମଧ୍ୟରେ ଦେଖାଦେଇଥିବା ବିବାଦ ଏବଂ ଆକ୍ରମଣ ପ୍ରତିଆକ୍ରମଣ ରୋକିବା ଲାଗି କୂଟନୈତିକ ସ୍ତରରେ ଜୋରଦାର ଉଦ୍ୟମ କରାଯାଉଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଆସନ୍ତା ଇଂଲଣ୍ଡ ଗସ୍ତ ପାଇଁ ଗଠିତ 19 ବର୍ଷରୁ କମ୍ ଭାରତୀୟ କ୍ରିକେଟ୍ ଦଳରେ କେତେକ ପରିବର୍ତ୍ତନ କରିଛି। ଆଦିତ୍ୟ ରାଣାଙ୍କ ସ୍ଥାନରେ ଡି ଦୀପେଶଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ନମନଙ୍କୁ ଖିଲାନ ପଟେଲଙ୍କ ବଦଳରେ ନିଆଯାଇଛି। ଉଭୟ ଦୀପେଶ ଏବଂ ନମନ ଦଳରେ ଅତିରିକ୍ତ ଖେଳାଳି ଭାବେ ସ୍ଥାନ ପାଇଥିଲେ। ଆଦିତ୍ୟ ଏବଂ ଖିଲାନ ଅସୁସ୍ଥ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆୟୁଷ ମହାତ୍ରେଙ୍କ ନେତୃତ୍ୱାଧୀନ 19 ବର୍ଷରୁ କମ୍ ଭାରତୀୟ କ୍ରିକେଟ୍ ଟିମ୍ ଆସନ୍ତା 27 ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଏକଦିବସୀୟ ମ୍ୟାଚ୍ ଖେଳିବ। ଏହି ପର୍ଯ୍ୟାୟରେ 5ଟି ଏକଦିବସୀୟ ଏବଂ 2ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଭାରତର 23 ବର୍ଷରୁ କମ୍ ପୁରୁଷ ଫୁଟବଲ ଦଳର ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଦଳର ମୁଖ୍ୟ ପ୍ରଶିକ୍ଷଣ ନୌସାଦ ମୁସା ତାଜାକିସ୍ତାନ ଏବଂ କାର୍ଗିଜ୍ ସହ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଲାଗି ଖେଳାଳି ତାଲିକା ଘୋଷଣା କରିଛନ୍ତି। ଆସନ୍ତାକାଲି ତାଜାକିସ୍ତାନର ହିସୋର କେନ୍ଦ୍ରୀୟ ଷ୍ଟାଡିୟମ୍ରେ ରାତି 8:30ରେ ତାଜାକିସ୍ତାନ ସହ ଭାରତ ମ୍ୟାଚ୍ ଖେଳିବ। ସେହିପରି ଜୁନ୍ 21ରେ କାର୍ଗିଜ୍ ସହ ଭାରତର ମୁକାବିଲା ହେବ। ଅନ୍ୟପକ୍ଷରେ ସିନିୟର ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ପିନ୍ ଛେତ୍ରୀ 24 ଜଣିଆ ଖେଳାଳି ତାଲିକା ଘୋଷଣା କରିଛନ୍ତି। ଏସିଆ କପ୍ ଅଷ୍ଟ୍ରେଲିଆ 2026 ଯୋଗ୍ୟତା ପର୍ଯ୍ୟାୟ ପାଇଁ ଏହି ଦଳ ଥାଇଲାଣ୍ଡ ଗସ୍ତ କରିବ। ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ 2025 ସେପ୍ଟେମ୍ବର 30 ଆରମ୍ଭ ହେବ ବୋଲି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ଘୋଷଣା କରିଛି। ସୂଚନା ଅନୁଯାୟୀ 2 ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ଲାଗି ଭାରତକୁ ବିଧିବଦ୍ଧ ଭାବେ ଅନୁମତି ମିଳିଛି। କାନାଡ଼ାରେ ଆଜି G7 ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ 125 ଜଣ ମୃତକଙ୍କ ଡିଏନ୍ଏ ପରୀକ୍ଷା ଶେଷ ହୋଇଥିବା ସୂଚନା। ଦେଶରେ 2000 ଗାଡ଼ିଚାଳନା ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି। ଚାଷ ଅନୁପଯୋଗୀ ହେଉଥିବା ଜମିଗୁଡ଼ିକୁ ପୁନଃ ବ୍ୟବହାରଯୋଗ୍ୟ କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଶୁଷ୍କାଞ୍ଚଳ ଓ ମରୁଡ଼ି ପ୍ରତିରୋଧ ଦିବସ। ଏବଂ 19 ବର୍ଷରୁ କମ୍ ଭାରତୀୟ କ୍ରିକେଟ୍ ଟିମ୍ରେ ସାମିଲ ହେଲେ ଡି ଦୀପେଶ ଓ ନମନ। ସମ୍ବାଦ ଶେଷ ହେଲା।